ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ସରକାରୀ ଚାକିରି କେବଳ ଏକ ଜୀବିକା ନୁହେଁ, ବରଂ ଜନସାଧାରଣଙ୍କ ସେବା କରିବା ପାଇଁ ଅନନ୍ୟ ସୁଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 15ତମ ନିଯୁକ୍ତି ମେଳାରେ ଶ୍ରୀ ମାଝୀ 7ଟି ବିଭାଗର 4623 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ କର୍ମକ୍ଷେତ୍ରରେ ନିଜର ଦାୟିତ୍ୱ ନିର୍ବାହ କରିବା ପାଇଁ 5ଟି ପରାମର୍ଶ ଦେଇଛନ୍ତି।
ନିଜ କର୍ମକ୍ଷେତ୍ରରେ ସଦା 5ଟି ପରାମର୍ଶକୁ ଆପଣମାନେ ମନେ ରଖିପାରିବେ। ପ୍ରଥମ, ଦୁର୍ନୀତିରୁ ସବୁବେଳେ ଦୂରେଇ ରହିବେ। ଦ୍ୱିତୀୟ, ସଦାସର୍ବଦା ନିଜ ନିଜ ସ୍ତରରେ ତାଙ୍କ କଥା ଶୁଣିବେ। ତୃତୀୟରେ, ସରକାରଙ୍କ ଆଭିମୁଖ୍ୟ ଅନୁସାରେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ। ଚତୁର୍ଥ, ସମୟାନୁବର୍ତ୍ତିତା, ପଙ୍କ୍ଚୁଆଲିଟି। ଆଉ ଶେଷରେ ହେଉଛି ପଞ୍ଚମରେ, କାର୍ଯ୍ୟକ୍ଷେତ୍ରରେ ଏପରି ଆଚରଣ କରନ୍ତୁ ନାହିଁ ଯାହାଫଳରେ ନିଜେ ବଦନାମ ହେବା ସହିତ ସରକାର ବି ବଦନାମ ହେବାର ଆଶଙ୍କା ରହିଛି।
ଗତ ଜୁନ୍ 2024 ମସିହାରୁ ସରକାରୀ ଚାକିରିରେ 44,082 ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ଅଧିକ ସଶକ୍ତ କରିବା ସହିତ ଜନସାଧାରଣଙ୍କୁ ବିକାଶମୂଳକ କାର୍ଯ୍ୟରେ ଭାଗିଦାରୀ ସୁନିଶ୍ଚିତ କରିବା ନେଇ ଦେଶରେ ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। କ୍ଷମତାର ବିକେନ୍ଦ୍ରୀକରଣ ସହ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ 1992 ମସିହାରେ 73ତମ ସମ୍ଭିଧାନ ସଂଶୋଧନ ଅଧିନିୟମ ଜରିଆରେ ପଞ୍ଚାୟତିରାଜ ବ୍ୟବସ୍ଥା ସୃଷ୍ଟି କରାଯାଇଥିଲା। 1993 ମସିହା ଏପ୍ରିଲ 24 ତାରିଖରୁ ଏହା କାର୍ଯ୍ୟକାରୀ ହୋଇଥିଲା। 2010 ମସିହା ଏପ୍ରିଲ 24 ତାରିଖରୁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ଅବସରରେ ଆଜି ବଲାଙ୍ଗୀରର ଗାନ୍ଧି ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମାଝୀ ଅନ୍ତୋଦୟ ଗୃହ ଯୋଜନାରେ 50,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ ପ୍ରଥମ କିସ୍ତି ରାଶି ପ୍ରଦାନ କରିବେ। ଏହାସହ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଚଢ଼େଇଗାଁ ରାସ୍ତାର ସଂଯୋଗୀକରଣ, ନାଳ ଉପରେ ସେତୁବନ୍ଧ ନିର୍ମାଣ, ମଦରଙ୍ଗ ଅଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। କେନ୍ଦ୍ର ଇସ୍କାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ବିଜୁ ପଟ୍ଟନାୟକ ଜାତୀୟ ଇସ୍କାତ ପ୍ରତିଷ୍ଠାନର ଅଧ୍ୟକ୍ଷ ଦୟାନିଧାନ ପାଣ୍ଡେ ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳ ଗସ୍ତ କରିଛନ୍ତି। ଶ୍ରୀ ପାଣ୍ଡେ ସୁକିନ୍ଦାରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍କାତ ପ୍ରତିଷ୍ଠାନର ଏକ ଶାଖା ସ୍ଥାପନ ସହ ଶିଳ୍ପ ତାଲିମ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଉପରେ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଏସୀୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସହଯୋଗରେ ଓଡ଼ିଶାରେ ଭବିଷ୍ୟତ ବିପତ୍ତି ପ୍ରସ୍ତୁତି ଓ ସହନଶୀଳତା ଭିଜନ 2036 ଓ 2047ରେ 10ବର୍ଷିଆ କୌଶଳ ଦୃଷ୍ଟିକୋଣକୁ ସୁଦୃଢ଼ କରିବା ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମୂହିକ ପ୍ରୟାସ ଦ୍ୱାରା ବିପର୍ଯ୍ୟୟକୁ ପ୍ରତିହତ କରିବ ବୋଲି ମତ ପ୍ରକାଶ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଆସନ୍ତା ସୋମବାରଠାରୁ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ନିରକ୍ଷଣ ସାଥୀ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ନିରକ୍ଷଣ ସାଥୀ କାର୍ଯ୍ୟକ୍ରମରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଗର୍ଭବତୀଙ୍କୁ ସହଜରେ ଓ ସୁବିଧାରେ ହସ୍କିଟାଲରେ ପହଞ୍ଚାଇବା ନେଇ ବ୍ୟବସ୍ଥା କରାଯିବ। ସମ୍ବଲପୁର ଟାଉନ୍ହଲ୍ ପଡ଼ିଆଠାରେ ଆୟୋଜିତ ସୁରେଶ ସେଠ ମେମୋରିଆଲ୍ କବାଡ଼ି ପ୍ରିମିୟମ୍ ଲିଗ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରରେ ଏକ ଅତ୍ୟାଧୁନିକ କବାଡ଼ି ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି। ଏହି ମ୍ୟାଚ୍ରେ 12ଟି ଦଳ ଅଂଶଗ୍ରହଣ କରିଛନ୍ତି। ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସ୍ଥାନଗୁଡ଼ିକର ନାମ ଇଂରାଜୀ ବନାନ ସଂଶୋଧନ ପାଇଁ ରହିଥିବା ପ୍ରସ୍ତାବ ସରକାରଙ୍କ ଦ୍ୱାରା ଆଗତ ହୋଇଛି। ଏନେଇ ଆସନ୍ତା ଏକମାସ ମଧ୍ୟରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଇନର ବିଭିନ୍ନ ଦିଗ ନେଇ ଆଲୋଚନା ହୋଇଯାଇଛି। ସ୍ଥାନୀୟ ହାଲୁଆ ପଞ୍ଚାୟତ ପରିସରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ମାଲକାନଗିରି ଜିଲ୍ଲା ଗୋରାଖୁଣ୍ଟା ପଞ୍ଚାୟତରେ ଶ୍ରମିକ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଶ୍ରମିକମାନଙ୍କର ପଞ୍ଜୀକରଣର ବ୍ୟବସ୍ଥା ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି 24ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ା ତାଳଚେରଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ, ରାୟଗଡ଼ା, ଗଞ୍ଜାମ ସମେତ ଅନ୍ୟ କେତେକ ଜିଲ୍ଲାରେ ବିଦ୍ୟାଳୟ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ସକାଳର ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।